ଅରବିନ୍ଦ ରାୟଙ୍କର ଗଳ୍ପ ବାପା। ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣି ଓଦା ହୋଇଯାଏ। ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ। ସେଦିନ ଅଫିସ ଛୁଟି ଟାଇମ୍ ହୋଇଯାଇଥିଲେ ବି ପ୍ରବଳ ବର୍ଷା ଯୋଗୁଁ କେହି ବାହାରକୁ ବାହାରି ପାରୁନଥିଲେ। କେଉଁଠି ଥିଲା ଏ ବର୍ଷା କେଜାଣି, ପ୍ରଳୟର ରୂପ ଧରି ଅନବରତ ବର୍ଷିଲା। ଗଛ ବୃକ୍ଷ, ଉଚ୍ଚ କୋଠା, ଇଲେକ୍ଟ୍ରିକ୍ ଖୁଣ୍ଟ, ସବୁକିଛି ଦିଶୁଥିଲା, କେବଳ ବର୍ଷା ଆଉ ବର୍ଷା। ମାଟିରୁ ଆକାଶ, କେବଳ ବର୍ଷା ଆଉ ବର୍ଷା। ଲାଗୁଥିଲା ଯେମିତି ଏ ସାରା ଦୃଶ୍ୟମାନ ଜଗତ କେବଳ ବର୍ଷାର ଅଧୀନ। ତା ଇଚ୍ଛା ସେ ଚାହିଁଲେ ଥମିପାରେ, ସେ ଚାହିଁଲେ ଫୁ କରି ସବୁକିଛି ଉଡ଼େଇ ନେଇପାରେ। ସେଦିନ ଅଫିସ ଆସିଲା ବେଳେ ନିତ୍ୟାନନ୍ଦଙ୍କ ପତ୍ନୀ ସଂଯୁକ୍ତା ବ୍ୟାଗ୍ ଧରେଇ ଦେଇ ଲମ୍ବା ଫର୍ମାଇସ୍ କରି କହିଲେ, ଆଳୁ, ପିଆଜ, ବନ୍ଧାକୋବି, ଛଚିନ୍ଦ୍ରା, ଲେମ୍ବୁ ଏସବୁ ନେଇ ଆସିବ। ପାୱାର ହାଉସ୍ ଛକରେ ଯଦି ଛତୁ ମିଳିଥିବ ଅଧକିଲେ ଆଣିବ। ହେଲେ ବର୍ଷାର ପ୍ରକୋପ କମିଲା ବେଳକୁ ରାତି 8ଟା। ନିତ୍ୟାନନ୍ଦ ଖାଲି ହାତରେ ତରବର ହୋଇ ଘରକୁ ଫେରିଆସିଥିଲେ। ସେ ଗୋଟାପଣେ ଓଦା ହୋଇ ଗେଟ୍ ସାମ୍ନାରେ ତାଙ୍କ ପୁରୁଣା ବଜାଜ ସ୍କୁଟରର ହର୍ନ ବଜାଇବା ମାତ୍ରେ ସଂଯୁକ୍ତା ଛତାଟାଏ ଧରି ଦୌଡ଼ି ଆସିଲେ ଓ କହିଲେ, ବାପରେ ବାପ, କି ବର୍ଷା, ଆସିଲ ଆସିଲ, ଜଲ୍ଦି ଭିତରକୁ ପଳାଇ ଆସ। ନିତ୍ୟାନନ୍ଦ କିନ୍ତୁ ଭୁଲି ନଥିଲେ ପରିବା କଥା। ସେ ସ୍କୁଟରରେ ଷ୍ଟାଣ୍ଡ ମାରୁ ମାରୁ କହିଲେ, ଏ ବର୍ଷାରେ ପରିବାବାଲା କେହି ଜଣେ ବି ନାହାନ୍ତି। ସଂଯୁକ୍ତା କହିଲେ, ଦରକାର ନାହିଁ, ତମେ ଆସିଲ, ଏ ଯେଉଁ ମେଘ, ତମେ କେମିତି ପଳେଇ ଆସିଛ କୁହ। ନିତ୍ୟାନନ୍ଦ ଦୀର୍ଘଶ୍ୱାସ ପକାଇ କହିଲେ, ଯାହା ହେଉ ଆଜି ଭାଗ୍ୟ ଭଲ, ତା ନହେଲେ ସଂଯୁକ୍ତା ଫର୍ମାଇସ୍ କରିଥିବା ଜିନିଷ ନ ଆଣି ମଧ୍ୟ ସେ ବିରକ୍ତ ହେଉନାହାନ୍ତି। ନିତ୍ୟାନନ୍ଦ ସେହି ମୁହୂର୍ତ୍ତରେ ବେଶ୍ ଖୁସି ହୋଇଗଲେ ଓ ଅଧିକ ଉତ୍ସାହିତ ହୋଇ କହିଲେ, କାଲି ମନାନ୍ଠୁ ମଟନ୍ ଆଣିବା, ପିଲାମାନେ ବହୁତ ଦିନ ହେଲାଣି ମଟନ୍ ଖାଇନାହାନ୍ତି। ଭିତର ଘରୁ ନିତ୍ୟାନନ୍ଦଙ୍କ ସାନ ଝିଅ ଦୌଡ଼ି ଆସି କହିଲା, ନା ବାପା, ଚିକେନ୍ ଆଣିବ। ନିତ୍ୟାନନ୍ଦଙ୍କ ଓଦା ମୁଣ୍ଡ ପୋଛିବା ପାଇଁ ସଂଯୁକ୍ତା ଗାମୁଛା ଧରି ଆସୁ ଆସୁ କହିଲେ, ଏତେ ଆଉ ମଟନ୍ ଖାଆନା ମ। ନିତ୍ୟାନନ୍ଦ କିଛି କହିଲେନି। ସାନ ଝିଅ ଚୁପଚାପ ଘର ଭିତରକୁ ଚାଲିଗଲା। ସେତିକି ବେଳକୁ ପଡ଼ିଶା ଘର ମାଉସୀ ଡାକିଲେ, ମିନୁ ମିନୁ, ତମ ଫୋନ୍। ନିତ୍ୟାନନ୍ଦଙ୍କ ବଡ଼ ଝିଅ ନାଁ ମିନୁ, ପାଖ ଗାର୍ଲସ୍ ସ୍କୁଲରେ ଅଷ୍ଟମରେ ପାଠ ପଢ଼େ। ସେଇ ମିନୁ ନାଁରେ ହିଁ ନିତ୍ୟାନନ୍ଦଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅଧିକାଂଶ ଚିହ୍ନନ୍ତି ସେ କଲୋନୀରେ। ପଡ଼ିଶା ଘର ତ ନିତ୍ୟାନନ୍ଦଙ୍କୁ ମିନୁ ବାପା ଓ ସଂଯୁକ୍ତାଙ୍କୁ ମିନୁ ବୋଉ ବୋଲି ଡାକନ୍ତି। ନିତ୍ୟାନନ୍ଦଙ୍କ ସୀମିତ ରୋଜଗାର ଭିତରେ ଅନେକ ନାହିଁ ନାହିଁର ସମାହାର। ସେ ଅନେକ ଦିନ ତଳେ ଧାର କରଜ କରି ଘରେ ଗୋଟାଏ ଟେଲିଫୋନ୍ ଲଗାଇଥିଲେ। ହେଲେ ମାସକୁ ମାସ ଟେଲିଫୋନ୍ର ଚଢ଼ା ବିଲ୍ ଦେଖି ସେ ଡରିଗଲେ। ବିଲ୍ ନ ଦେଇପାରିବାରୁ ଲାଇନ୍ କଟିଗଲା। ସେଇଦିନଠୁ ପଡ଼ିଶା ଘର ଫୋନ୍ ଉପରେ ହିଁ ସେ ନିର୍ଭର କରି ଆସୁଛନ୍ତି। କେତେବେଳେ କେମିତି ପଡ଼ିଶା ଘରକୁ ଫୋନ୍ ଆସିଲେ ସେମାନେ ହଉ ଡାକିଦେଉଛୁ କହି ଡାକନ୍ତି ନାହିଁ। କେହି ନାହାନ୍ତି ବୋଧେ, ଯଦିଓ କେଉଁଦିନ ଡାକନ୍ତି ତେବେ ଫୋନ୍ ରିସିଭ୍ କରିବାକୁ ସଂଯୁକ୍ତା ହିଁ ଯାଆନ୍ତି, କାରଣ ଫୋନ୍ଟା ପଡ଼ିଶା ଘର ବେଡ୍ରୁମ୍ରେ ଅଛି ଆଉ ତାଙ୍କ ଘରେ ତିନିଟା ବଢ଼ିଲା ଝିଅ। ସେଇଥିପାଇଁ ନିତ୍ୟାନନ୍ଦ କେବେ ବି ତାଙ୍କ ଘର ଭିତରକୁ ଯାଆନ୍ତି ନାହିଁ। ସେଦିନ ମାଉସୀ ଡାକିଦେବା ମାତ୍ରେ ସଂଯୁକ୍ତା ଫୋନ୍ ରିସିଭ୍ କରିବାକୁ ତରତର ହୋଇ ବାହାରିଗଲେ। ନିତ୍ୟାନନ୍ଦ ଦାଣ୍ଡ କବାଟ ପାଖରେ ଠିଆ ହୋଇ ସଂଯୁକ୍ତା ଫେରି ଖବରଟା କ'ଣ ଜଣାଇବା ଯାଏଁ ଅପେକ୍ଷା କଲେ। ସଂଯୁକ୍ତା ଯେବେ ବି ତାଙ୍କ ଘରକୁ ଯାଆନ୍ତି ତାଙ୍କ ବଡ଼ ଝିଅ ସହ ଦ୍ୱିପଦ କଥା ହୋଇ ଫେରନ୍ତି। ସେଦିନ କିନ୍ତୁ ସେ ଭିତରକୁ ଗଲେ ଓ ମୁହୂର୍ତ୍ତକ ମଧ୍ୟରେ ଝଡ଼ ପରି ବାହାରି ଆସିଲେ। ନିତ୍ୟାନନ୍ଦ ଦେଖିଲେ ସଂଯୁକ୍ତା ଖାଲି ଫେରିଆସୁନାହାନ୍ତି, ସେ ପିଲାଙ୍କ ପରି କାନ୍ଦିବା ଆରମ୍ଭ କରିଦେଲେଣି। ସଂଯୁକ୍ତାଙ୍କ ପଛେ ପଛେ ପଡ଼ିଶା ଘରର ମାଉସୀ ଓ ତାଙ୍କ ସାରା ପରିବାର ବି ବାହାରକୁ ଆସି ହତବାକ୍ ହୋଇ ଠିଆ ହୋଇଛନ୍ତି। ସଂଯୁକ୍ତା ଘରକୁ ଆସିଲେ ଓ ପିଲାଙ୍କ ପରି କାନ୍ଦୁଥିବା ଅବସ୍ଥାରେ ଯେଉଁ ପଦକ କହିଲେ ନିତ୍ୟାନନ୍ଦ ସେଥିରେ ବୁଝିଲେ ଏ ଖବରଟା ହିଁ ତାଙ୍କ ଗାଁରୁ ଆସିଛି। ଏଇ କେଇ ମିନିଟ୍ ତଳେ ବାପା ଚାଲିଗଲେ। ବାପାଙ୍କର କ'ଣ ହୋଇଥିଲା ଓ ଏମିତି ହଠାତ୍ କେମିତି ସେ ଆଖି ବୁଝିଦେଲେ, ଏକଥା ବୁଝିବାକୁ ନିତ୍ୟାନନ୍ଦଙ୍କୁ ଆଉ ସମୟ ନଥିଲା। ଖବରଟା ଜାଣୁ ଜାଣୁ ସେ ଲଥ କରି ଦାଣ୍ଡଘର ଖଟ ଉପରେ ବସିପଡ଼ିଲେ ଏବଂ ନିଜ ଛାତି ଭିତରୁ ଉଠି ଆସୁଥିବା କୋହକୁ ଲୁଚାଇବାକୁ ଯାଇ ଉପରକୁ ମୁହଁ ଉଠାଇଦେଲେ। ବାହାରେ ତଥାପି ବର୍ଷା କମିନଥିଲା, ଭିତରେ ଏକ ବର୍ଷଣ ରାତିର ଶବ୍ଦମୟ ଖାଁ ଖାଁ। ନିତ୍ୟାନନ୍ଦ ନିଜ ଭିତରେ ଶୀତଳ ପ୍ରବାହକୁ ଚାପି ରଖି ଉଠି ଠିଆ ହେଲେ ଓ କହିଲେ, ଚାଲ ଆମେ ଏବେ ଗାଁକୁ ଯିବା। ସଂଯୁକ୍ତା ଲୁହ ପୋଛି ପଚାରିଲେ, କେମିତି ଯିବା, ଏବେ କ'ଣ ବସ୍ ମିଳିବ? ସେତିକିବେଳକୁ ନିତ୍ୟାନନ୍ଦଙ୍କର ତାଙ୍କ ଅଫିସ ପରିଡ଼ାବାବୁଙ୍କ କଥା ମନେ ପଡ଼ିଲା। ପରିଡ଼ାବାବୁ ବର୍ଷକ ତଳୁ ଆମ୍ବାସଡ଼ର ଗାଡ଼ିଟେ କିଣି ଭଡ଼ା ଦେଉଛନ୍ତି। ନିତ୍ୟାନନ୍ଦ ପାଖ ଟେଲିଫୋନ୍ ବୁଥ୍କୁ ଗଲେ ଓ ପରିଡ଼ାବାବୁଙ୍କୁ ଫୋନ୍ କରିବା ମାତ୍ରେ ସେ ତାଙ୍କ ଗାଡ଼ିଟି ପଠାଇଦେଲେ। ନିତ୍ୟାନନ୍ଦଙ୍କର ଆଜି ବି ମନେ ପଡ଼ୁଛି, ସେଦିନ ସେମାନେ ଭୁବନେଶ୍ୱରରୁ ବାହାରିଲା ବେଳକୁ ରାତି 9:00, ବାଟ ସାରା ବର୍ଷା, କାର୍ ଭିତରେ ନିତ୍ୟାନନ୍ଦ, ସଂଯୁକ୍ତା, ତାଙ୍କର 3 ପିଲା ଓ ଦୂର ସମ୍ପର୍କୀୟ ଜଣେ ଭାଇ ବସିଥିଲେ ବି କାହାରି ପାଟିରେ ପଦେ କଥା ନଥିଲା। ନିତ୍ୟାନନ୍ଦଙ୍କୁ ଲାଗୁଥିଲା ଯେମିତି ଭୁବନେଶ୍ୱରରୁ ଜଗତସିଂହପୁରର ରାସ୍ତା ଲମ୍ବି ଯାଇଛି। ବାଟ ସାରା ମନେ ପଡ଼ୁଥିଲା ବାପାଙ୍କର ସେଇଦିନ ସବୁ। ବାପା କଟକରେ ଚାକିରି କରୁଥିଲେ ସେତେବେଳେ, ଆଖପାଖରେ ସେତେବେଳେ ଆଉ କେହି କଟକରେ ଚାକିରି କରୁନଥିଲେ। ସାଇର ସତ୍ୟାଜା ଆଉ କାହ୍ନୁ ଅଜାଙ୍କ ପରି କେହିଜଣ କଲିକତା ଝୋଟ କଳରେ କାମ କରୁଥିଲେ। ସେମାନେ ଥରେ ଦଶହରାକୁ ଆଉ ଥରେ ରଜବେଳକୁ ଗାଁକୁ ଆସିଥିଲେ। ବାପା କିନ୍ତୁ ସବୁ ଶନିବାରରେ ସନ୍ଧ୍ୟାରେ କଟକରୁ ଗାଁକୁ ଫେରୁଥିଲେ। ନିତ୍ୟାନନ୍ଦଙ୍କର ମନେ ପଡ଼ୁଥିଲା ସେତେବେଳକୁ ତାଙ୍କ ଗାଁ ପାଖ ନଈରେ ପୋଲ ହୋଇନଥିଲା। ବାପା କଟକରୁ ବସ୍ରେ ଆସି ବାଲିଆ ଛକରେ ଓହ୍ଲଉଥିଲେ। ଶନିବାର ଦିନ ବେଳ ବୁଡ଼ୁବୁଡ଼ୁ ତାଙ୍କ ଘରେ ଚାକିରିଆ ଥିବା ନାଥ କି ବରହମୁ ଯାଇ ବାଲିଆ ଛକର ସେଇ ନୀଳି କୁଜି ବସ୍ଟାକୁ ଅପେକ୍ଷା କରୁଥିଲେ। ବାପା ସତକୁ ସତ ସେଇ ବସ୍ରେ ହିଁ ଆସୁଥିଲେ। ସେ ବସ୍ ଚାଲିଯିବା ପରେ ବାଲିଆ ଛକର ବାବନ ଶୁଣ୍ଢି ତା ଚା ଦୋକାନ ବନ୍ଦ କରି ଲଣ୍ଠନ ଧରି ଘରକୁ ଯାଉଥିଲା। ବାପା ଗାଁକୁ ଫେରୁଥିଲେ, ଆଗେ ଆଗେ ବାପା, ପଛରେ ନାଥ। ନାଥ ମୁଣ୍ଡରେ ଥିବ ବଡ଼ ପୁଟୁଳିଟିଏ, ସେ ପୁଟୁଳି ଭିତରେ ଥିବ ଜେଜେଙ୍କ ପାଇଁ ନୂଆ ହରିବଂଶ ବହି, ମା ପାଇଁ ଆଲିଗଡ଼ କୋଲପ ଓ କଞ୍ଚି, ଦାଦାଙ୍କର ଲୁଙ୍ଗି ଓ କୁମ୍ଭ ପକା ଗାମୁଛା, ବୋଉର ବରାତ ମୁତାବକ କାହା ପାଇଁ ହାତୀମାର୍କା ଡ୍ରଇଂ ଖାତା, କାହା ପାଇଁ ପ୍ଲାଟୋ କଲମ, କାହା ପାଇଁ କ୍ରୁଶ ଓ ସୂତା, ଖୁଡ଼ିଙ୍କର ରାମବାବୁଙ୍କ ଚିଠା ଅନୁସାରେ ମାସକର ଶ୍ୱାସ ଔଷଧ, ନାଥ ପାଇଁ ହଳେ ମଟର ଟାୟାରର ଚପଲ ଆଉ ଗୋଟାଏ ବଡ଼ ଜରିଭର୍ତ୍ତି ବିସ୍କୁଟ। ବାପା ଘରେ ପହଞ୍ଚିଲା ବେଳକୁ ଜେଜେ ଲଣ୍ଠନଟାଏ ଧରି ଗାଁ ମୁଣ୍ଡ ବୁଲେଇଗଣ୍ଡ ମଶାଣି ପାଖ ଯାଏଁ ଚାଲି 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 ଯାଇଥିବେ। ମା ବାରିପଟ ଗୁହାଳ ଡେଇଁ ଗୋରୁବନ୍ଧା ପଥର ପାଖରେ ଥାଇ ଯାହାକୁ ବି ଅନ୍ଧାରରେ ଦେଖୁଥିବ, ଡାକୁଥିବ, ବଙ୍ଗୁକିରେ। ବାପାଙ୍କର ନାଁ ଉମାକାନ୍ତ ବୋଲି ସମସ୍ତେ ଜାଣିଥିଲେ ବି ମା ସେଇ ବଙ୍ଗୁ ନାଁରେ ହିଁ ତାଙ୍କୁ ଡାକେ। ଗାଁର ରାତି ବୁଢ଼ୀ ଶୁଣି କଥାର ରାତି ପରି ସାଇଁ ସାଇଁ ବଢ଼ୁଥାଏ। ସଞ୍ଜ ବୁଡ଼ୁବୁଡ଼ୁ ରୋଷେଇ କାମ ସାରି ସାହିର ଆଉ ସମସ୍ତଙ୍କର କବାଟ ପଡ଼ିସାରିଥାଏ। ସାରା ଗାଁଟା ଭାରି ଖାଁ ଖାଁ ଲାଗୁଥାଏ। ବେଳେବେଳେ ରାତିର ସେଇ ନିସ୍ତବ୍ଧତାକୁ ଚିରି କେବଳ ବୁଢ଼ୀମାର ଡାକ ଶୁଭୁଥାଏ, ବଙ୍ଗୁକିରେ। ସେ ଡାକ ଅନ୍ଧାର ଭିତରେ ହଜି ଯାଇଥାଏ। ରାତି ବଢ଼ୁଥାଏ, ହେଲେ ଆମେ ଘରେ ଯେତେ ଛୋଟ ପିଲା କାହା ଆଖିକୁ ନିଦ ନଥାଏ, କାରଣ ବାପା ଆଜି କଟକରୁ ଆସିବେ, ଲେମନ୍ ଚୁଟ୍ ଆଣିବେ ବୋଲି ଭାବିଦେଲେ ମାତ୍ରେ ଆଖିରୁ ନିଦ କୁଆଡ଼େ ହଜି ଯାଇଥାଏ। ବାପା ଆଣିଥିବା ଜରିରେ ଥାଏ କେତେ ପ୍ରକାରର ବିସ୍କୁଟ, କେତେ ପ୍ରକାର ଲେମନ୍ ଚୁଚ୍, ହାତୀ, ଘୋଡ଼ା, ମୟୂର, ହଂସ ଆକାରର ଜରିଭର୍ତ୍ତି ବିସ୍କୁଟ ଆଉ ରୋଲ୍। ଲେମନ୍ ଚୁଚ୍ରେ ଧଳା ଓ ଗୋଲାପୀର ପଟି ପଟି ଗାର ଆମ ଆଖିରୁ ନିଦ ଚୋରେଇ ନେଇଥାଏ। ଶେଷରେ ଦୋକାନ ପାଖ ବରଗଛ ମୂଳୁ ଦିଶେ ଜେଜେଙ୍କ ଲଣ୍ଠନ ଓ ସେଇ ଲଣ୍ଠନ ଆଲୁଅରେ ଝାପ୍ସା ଦିଶେ କେତେଟା ମଣିଷଙ୍କର ଚାଲୁଥିବା ଗୋଡ଼। ଆମେ ସେଇ ବାରିପଟ ପାହାଚ ପାଖରେ ଥାଇ ତାଳି ମାରି ନାଚୁ। ନିତ୍ୟାନନ୍ଦଙ୍କର ସ୍ପଷ୍ଟ ମନେ ଅଛି, ସେତିକି ବେଳକୁ ସେ ଖୁବ୍ ଏକ ଭାବପ୍ରବଣତାରେ ଡାକି ଦିଅନ୍ତି, ବାପା ବାପା ମୁଁ। ସେଇ ବରଗଛ ପାଖ ଅନ୍ଧାର ଭିତରୁ ଅଭୟବାଣୀ ଶୁଣାଇବା ପରି ବାପା ଜବାବ ଦିଅନ୍ତି, ହଁ। ବାପା ବାରିକ ବାଟ ଟପି ଦୁଆରେ ପାଦ ଦଉ ଦଉ, ମା ଦୌଡ଼ି ଯାଇ ଦୁଆର ଚୁଲିରେ ରସଘିନାରେ ସୋରିଷ ତେଲ ଆଉ ରସୁଣ ଫୁଟେଇ ନେଇଆସେ। ବାରି କୂଅମୂଳକୁ ବୋଉ ହାତରେ ଏଭରେଡ଼ିର ପିତ୍ତଳ ଟର୍ଚ୍ଚଟା ମାରି ଆଗେ ଆଗେ ଯାଏ। ବାପା ପଛେ ପଛେ ଚାଲନ୍ତି। ପରିଡ଼ା ଘର ବଟିଆଦି ସେଇ ଦୋକାନ ପାଖ ଛକରୁ ଆସି କୂଅରୁ ଦୁଇ ବାଲ୍ଟି ପାଣି କାଢ଼ି ଦିଅନ୍ତି। ବାପା ଧୋଇଧାଇ ହୋଇ ଆସିଲା ପରେ ମା ମାଣଘର ସାମ୍ନା ମାଟିପିଣ୍ଡାରେ ସପ ଖଣ୍ଡେ ପକେଇ ଦିଏ। ବାପା ପିନ୍ଧିଥାନ୍ତି ବ୍ଲୁ ରଙ୍ଗର ସିଲ୍କ ଲୁଙ୍ଗି ଖଣ୍ଡେ ଓ କାନ୍ଧରେ ଥାଏ ପାଞ୍ଚ ହାତୀ ଖୋର୍ଦ୍ଧା ଗାମୁଛା। ମା ତାଙ୍କ ପାଦରେ ଗରମ ତେଲ ଘଷୁ ଘଷୁ କହୁଥାଏ, ବୁଝିଲୁ ରେ ବଙ୍ଗୁ, ଏ ବର୍ଷ ଖାଲ କିଆରୀରେ 1242 ବୁଣା ହୋଇଛି, ମଠ ଉପରେ ବଛା ସରିଲାଣି। ତୁ ଯେଉଁ ବାରମାସୀ ଆମ୍ବ ଚାରାଟା ଆଣିନଥିଲୁ ସେଟା କେଡ଼େ ଛନ୍ ଛନ୍ ହୋଇଯାଇଥିଲା। ସେ ବାଡ଼ିଖିଆ ମାଧା ଛେଳି ପୋଲ ଛାଡ଼ି ଦଉଛି ଯେ ସବୁ ନାରଖାର କରିଦଉଛି। ବାପା ଚମକିଲା ପରି ପଚାରନ୍ତି, ସେ ବାରିଟା ବାଡ଼ ବୁଝା ହେଇନି କି? ମା ଓ ବାପାଙ୍କ ଭିତରେ ଏମିତି କଥାବାର୍ତ୍ତା ଚାଲିଥିଲା ବେଳେ ବୋଉ ସେ ଲୋଭନୀୟ ପୁଟୁଳିଟା ଖୋଲେ। ସତିକି ସେଇଟା ପୁଟୁଳି ନୁହେଁ, ଏକ ଅସରନ୍ତି ଭଣ୍ଡାର। ନିତ୍ୟାନନ୍ଦଙ୍କର ମନେ ଅଛି, ଦାଦାଙ୍କଠୁ ଆରମ୍ଭ କରି ସାନ ପିଲାଙ୍କ ଯାଏ ସମସ୍ତେ ବେଢ଼ି ଯାଇଥାନ୍ତି ସେଇ ପୁଟୁଳିଟିକୁ। ସେତିକି ବେଳକୁ ଚମକେଇ ଦେବା ପାଇଁ ବୋଉ କହେ, ଆରେ ନିତ୍ୟା, ତୋର ନୂଆ ବହି ଆସିଛି ରେ। ନିତ୍ୟାନନ୍ଦ ବୋଉ ହାତରୁ ଏକବାର ସେ ବହିଟାକୁ ଝାମ୍ପି ନିଅନ୍ତି। ନୂଆ ବହିଟା ଭିତରେ ଖୁବ୍ କମ୍ ସମୟ ଯାଏ ନାକ ମାଡ଼ି ତାର ପୃଷ୍ଠାମାନଙ୍କରୁ ବାହାରୁଥିବା ବାସ୍ନାକୁ ଶୋଷି ନିଅନ୍ତି। ମନେ ମନେ କହନ୍ତି, କାଲି କେମିତି ରାତି ପାଇଲେ ସ୍କୁଲ ଯାଇ ସାଙ୍ଗମାନଙ୍କ ଆଗରେ ଏପରି ଏକ ଦୁର୍ଲଭ ବସ୍ତୁ ଦେଖାଇବାକୁ ପଡ଼ିବ। ରବିବାର ଦିନ ସକାଳୁ ବାପା ଛତାଟିଏ ଧରି ବିଲ ଆଡ଼କୁ ଯାଆନ୍ତି। ସେ ମାଟି କାଦୁଅର ହିଡ଼ମାନଙ୍କ ସହ ତାଙ୍କର କି ସମ୍ପର୍କ କେଜାଣି, ପ୍ରତିଟି କ୍ଷେତର ଗୋଟାଏ ଗୋଟାଏ ଛୋଟ ଇତିହାସ ବାପାଙ୍କର ମୁଖସ୍ଥ ଥାଏ। ବାପା କହନ୍ତି, ଏଇ 6 ଗୁଣ୍ଠ ପାଇଁ ନଟିଆ ଗୋଲାମ ସହ 11 ବର୍ଷ ମକଦ୍ଦମା ଲଢ଼ା ହୋଇଛି। ପୁଣି ଆଉ ଖଣ୍ଡେ ବିଲ ଦେଖାଇ କହନ୍ତି, ଭେଙ୍ଗାରପୁର ଜମିଦାର ଏଇ ଜମିଖଣ୍ଡକ ପାଇଁ ଚକରା କବିରାଜକୁ 2 ମହଣ ଘିଅ ଲାଞ୍ଚ ଦେଇଥିଲେ। ଏଇଟା ପୁରା ସୁନା ଥାଳି ଭଳି ଜମି। ହିଡ଼ରେ ଥିବା କୋଇଲିଖିଆ କଣ୍ଟାକୁ ସେ ନିଜ ହାତରେ ଉପାଡ଼ନ୍ତି ଓ ବିଲରେ ହଳ କରୁଥିବା ନାଥ କି ବରମ ସହ କଥା ହଉ ହଉ ଖରା ଆସି ମୁଣ୍ଡ ଉପରେ ହୁଏ। ବିଲରୁ ବାପା ଘରକୁ ଫେରିଲା ବେଳକୁ ଦାଦା ପୋଳୁହ ମଡ଼େଇ ସାହାରା ଗଡ଼ିଆରୁ ବାଳିଆ ମାଛ ଧରିଥାନ୍ତି। କଦଳୀ ପତ୍ରରେ ବାପାଙ୍କ ପାଇଁ ଭାତ ବଢ଼ା ହୁଏ। ବାପା ଘରେ ଥିଲେ ଲାଗୁଥାଏ ପର୍ବ ପର୍ବ ପରି। ରବିବାର ରାତି ପାଇ ସୋମବାର ସକାଳ କାଉ କା କଲାବେଳକୁ ବାପା କଟକ ବାହାରି ଯାଇଥାନ୍ତି। ଖୁଡ଼ି ରାତି ଅଧରୁ ଉଠି ବାପାଙ୍କ ପ୍ରିୟ ଖେଚେଡ଼ି ରାନ୍ଧିଥାନ୍ତି। ବୋଉ ଗୋଟାଏ ଜରିରେ ବାପାଙ୍କ ପାଇଁ ଜରିଏ ମୁଢ଼ି ଓ ବିଡ଼ାଏ ସାହାଡ଼ା ଦାନ୍ତ କାଠି ସଜାଡ଼ି ଦେଇଥାଏ। ଜେଜେଙ୍କ ସାଙ୍ଗରେ ବାପା ଭୋରରୁ ଉଠି ପୁଣି ବାଲିଆ ଛକରେ ଫାଷ୍ଟ ବସ୍ ଧରିବାକୁ ଚାଲିଯାଆନ୍ତି। ଜଗତସିଂହପୁର ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକି ଥିଲା। ନିତ୍ୟାନନ୍ଦ ଭାବୁଥିଲେ, ଏତେ ସ୍ମୃତି ଓ ଏତେ ସମ୍ପର୍କର ସେ ମଣିଷଟି କ'ଣ ସତରେ ଆଉ ଆଖି ଖୋଲି ଚାହୁଁନଥିବେ? ବାପା ବୋଲି ଡାକିଦେବା ମାତ୍ରେ ପ୍ରତିଧ୍ୱନିରେ ଓ ବୋଲି କହୁଥିବା ମଣିଷଟି ସତରେ କ'ଣ ନୀରବ ନିଷ୍ପନ୍ଦ ହୋଇଯାଇଥିବ? ନିତ୍ୟାନନ୍ଦଙ୍କ ଆଖିରେ ଆଖି ଲୁହ ଟଳମଳ ହେଲା। ରାସ୍ତାଘାଟ ତାଙ୍କୁ ଝାପ୍ସା ଦିଶିଲା। ନିତ୍ୟାନନ୍ଦ ଆଉ ନିଜ ଭିତରେ କୋହ ସମ୍ଭାଳି ପାରିଲେ ନାହିଁ, ସେ ଗାଡ଼ି ଭିତରେ କଇଁ କଇଁ ହୋଇ କାନ୍ଦି ଉଠିଲେ। ସେମାନେ ଘରେ ପହଞ୍ଚିଲା ବେଳକୁ ବାପା ସତରେ ଦୂର ଆକାଶର ତାରା ହୋଇସାରିଥିଲେ। ନିଦରେ ଶୋଇପଡ଼ିଥିବା ଭଳି ବାପା ତାଙ୍କର ଅତିପ୍ରିୟ ଖଟ ଉପରେ ଚିତ ହୋଇ ଶୋଇଥିଲେ। ଆଖି ଦୁଇଟି ମୁଦି ହୋଇଯାଇଥିଲା। ସକାଳୁ କ୍ଲିନ୍ ସେଭ୍ ହୋଇଥିଲେ ମୁହଁଟା ଜୀବନ୍ତ ମଣିଷର ମୁହଁ ପରି ଅର୍ଥପୂର୍ଣ୍ଣ ଲାଗୁଥିଲା। ତାଙ୍କ ପାଦଠୁ ବେକ ଯାଏଁ ହରିନାମ ଲେଖାଥିବା ଏକ ନାମାବଳୀ ଘୋଡ଼ା ହୋଇଥିଲା। ତାଙ୍କ ଘର ସାମ୍ନାରେ ନିର୍ବାକ୍ ମଣିଷମାନଙ୍କର କାନ୍ଦୁରା ମୁହଁଟିମାନ ସେ ଗଭୀର ବର୍ଷାରାତିକୁ ଆହୁରି କରୁଣ କରିଦେଉଥିଲା। ନିତ୍ୟାନନ୍ଦ ବାପାଙ୍କର ସେ ଶୋଇବା ଘର ଭିତରକୁ ପଶିବା ମାତ୍ରେ ଲାଗିଲା ବାପା ଯେମିତି ଉଠିପଡ଼ି କହିବେ, ଆରେ କେତେବେଳେ ଆସିଲୁ, ଆଜି ଦେହଟା ଟିକେ ଭଲ ଲାଗୁନି ତ ଶୋଇପଡ଼ିଥିଲେ। ନିତ୍ୟାନନ୍ଦ ବାପାଙ୍କ ପାଦ ପାଖରେ ଆଣ୍ଠେଇ ପଡ଼ି ପାଦ ଦିଓଟିକୁ ଛୁଇଁଲେ। ବରଫ ପରି ଥଣ୍ଡା ଓ କାଠ ପରି ଟାଣ ଲାଗୁଛି ପାଦ ଦୁଇଟା। ଓଡ଼ିଶାର କୋଣ ଅନୁକୋଣେ ଦିନେ ଏହି ପାଦ ଯୋଡ଼ିକରେ ବୁଲି ବୁଲି ସେ ଦେଖିଥିଲେ। ଆଜି ଆଉ ଏ ପାଦରେ ଶକ୍ତି ନାହିଁ। ନିତ୍ୟାନନ୍ଦ ସେ ପାଦ ଦିଓଟିକୁ ଧରି ଡାକିଲେ, ବାପା ବାପା। ଅତ୍ୟନ୍ତ ଧୈର୍ଯ୍ୟବନ୍ତ ଲାଗୁଥିବା ଜଣେ ଚିହ୍ନା ପ୍ରୌଢ଼ ନିତ୍ୟାନନ୍ଦଙ୍କ ବାହୁକୁ ଧରି ଉଠେଇ ଆଣୁ କହିଲେ, ତମ ବାପା ସବୁକିଛି କରିଛନ୍ତି, ପୁଅ ଝିଅଙ୍କୁ ମଣିଷ କରି ବାହାଚରା କରିଛନ୍ତି, ଆଉ ତାଙ୍କର କିଛି ଅବଶୋଷ ନାହିଁ। ଥାଉ ବାପା ଥାଉ, ତମେ କାନ୍ଦିଲେ ତାଙ୍କ ଆତ୍ମା କଲବଲ ହେବ। ନିତ୍ୟାନନ୍ଦ ବୁଝିପାରିଲେନି, ଚାଳିଶ ବର୍ଷ ଧରି ଯେଉଁ ମଣିଷଟି ତାଙ୍କର ସୁଖ ଦୁଃଖ ବୁଝୁଥିଲା, ଯେଉଁ ମଣିଷଟି ତାଙ୍କର ହାତ ଧରି ଚାଲି ଶିଖେଇଲା, ଯେଉଁ ମଣିଷ ନିଃସ୍ୱାର୍ଥପର ଭାବରେ ତାଙ୍କୁ ତିଆରି କରିଗଲା, ତା ପାଇଁ କିଛି ନହେଲେ ବି ସେ ଦୁଇଟୋପା ଲୁହ ଦେଇପାରିବେନି। କେଉଁଠି ଥାନ୍ତି ଏମିତି ସ୍ଥିତପ୍ରଜ୍ଞ ପଡ଼ିଶାମାନେ, ବାପାର ସବୁ ପାଖରେ ପୁଅକୁ ମୁହୂର୍ତ୍ତେ ବସିବାର ସୁଯୋଗ ଦିଅନ୍ତିନି। ରାତି ପାଇବା ପୂର୍ବରୁ ବାପାଙ୍କର ଶବ ସତ୍କାର ସରିଗଲା। ଦିନେ ନିତ୍ୟାନନ୍ଦଙ୍କ ଆଖିରେ ଆକାଶ ପରି ବିଶାଳ ଓ ସାଗର ପରି ଗଭୀର ଦୁଶୁଥିବା ବାପା ନାମକ ମଣିଷଟି ରାତି ପାହିଲା ବେଳକୁ ଦିକ୍ ଦିକ୍ ଜଳୁଥିବା କିଛି ଅଙ୍ଗାର ଓ ଦୁଇମୁଠା ପାଉଁଶରେ ପରିଣତ ହୋଇଯାଇଥିଲେ। ନିତ୍ୟାନନ୍ଦ ସେ ପାଉଁଶ ଆଡ଼କୁ ଥରେ ଚାହିଁଲେ ଓ ଆଖିର ଲୁହକୁ ସମ୍ଭାଳି ନେଇ କହିଲେ, ବାପା ତମେ ସତରେ କୁଆଡ଼େ ଲୁଚିଗଲ, ତମକୁ ସତରେ ଆଉ ଖୋଜିଲେ କେଉଁଠି କେବେ ମିଳିବନି। ନିତ୍ୟାନନ୍ଦଙ୍କର ଲୁହ ଓ କୋହ ସେ ମଶାଣିପଦାର ବୁଢ଼ା ବରଗଛ ଓ ବରଗଛ ଡାଳରେ ଓଦା ସରସର ହୋଇ ପର ଝାଡ଼ୁଥିବା ଏକଲା ଚଢ଼େଇଟା ବା ଶୁଣିଲେ ଶୁଣିଥିବ। ବାପାଙ୍କର ଶବ ସଂସ୍କାର ପରେ ନିତ୍ୟାନନ୍ଦ ତାଙ୍କ ବଡ଼ ଭାଇ ସାନ ଭାଇ କଟକରୁ ଆସିଥିବା ଦାଦାଙ୍କ ପୁଅମାନେ ବସି ସ୍ଥିର କଲେ ଶୁଦ୍ଧିକ୍ରିୟା କେମିତି ହେବ। ନିତ୍ୟାନନ୍ଦଙ୍କ ବଡ଼ ଭାଇ ସତ୍ୟାନନ୍ଦ କୋହଭରା ସ୍ୱରରେ କହିଲେ, ବାପା ଆମ ସମସ୍ତଙ୍କ ପାଇଁ ସବୁକିଛି କରିଛନ୍ତି, ଆଜି ଆମେ ଯାହା କିଛି ହୋଇଛେ ସବୁ ସେଇ ବାପାଙ୍କ ପାଇଁ। ଜୀବନରେ ସେ କେବେ କାହା ଉପରେ ବୋଝ ହୋଇନାହାନ୍ତି କି କାହାଠାରୁ ଦଶ ପଇସା ଆଶା ବି କରିନାହାନ୍ତି, ତେଣୁ ତାଙ୍କ ଶୁଦ୍ଧିକର ଯେତେ ଭଲରେ ହୋଇପାରିବ ଆମେ କରିବା। ସତ୍ୟାନନ୍ଦଙ୍କ କଥାରେ କାହାର ଅମଙ୍ଗ ହେବାର ନଥିଲା। ସେତେବେଳକୁ ପଡ଼ିଶା ଘରର ପରିଡ଼ା ଘର ବଟିଆଦି ଆସି କହିଲେ, ବିଷମ ସମସ୍ୟା କଥା ହେଲାଣି। କଥା କ'ଣ ବୁଝୁ ବୁଝୁ ବଟିଆଦି କହିଲେ, ତମ ସାହି ପରୀକ୍ଷିତ କହୁଛି ସେ ସୁଧିବୁଧି ହେବ ନାହିଁ, ଠାକୁର ପୂଜା କରିବ ମାଛ ମାଂସ ବି ଖାଇବ। ତା ବଡ଼ ପୁଅ ଫଟାନାତି ମନା କରିଦେଇଛି, ସେ କହୁଛି ଗଲାସନ ଜାଗାବାଡ଼ିକୁ ନେଇ ତମ ସହ ତାର ଝଗଡ଼ା ତୁଟି ନାହିଁ, ତେଣୁ ସେ ଭାଇପଣ କାଟିଦେଲା। ବାପାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଥିବା ଦାଦା ତୁରନ୍ତ ବଡ଼ପାଟିରେ ଚିତ୍କାର କଲେ, କାଲି ପରି ଲାଗୁନି, ପରୀକ୍ଷିତର ଖାଇବାକୁ ଖୁଦ ବି ନଥିଲା, ପିନ୍ଧିବାକୁ କନା ନଥିଲା। ତା ବାପା ସାହୁଟା ବୁଢ଼ା କାନ୍ଦି କାନ୍ଦି କହିଲା, ପରୀକ୍ଷିତ ମୋର ପରୀକ୍ଷା ଦେବ ଯେ 65 ଟଙ୍କା ଦରକାର, ସେଦିନ ମୋର ଏ ଭାଇ ତାକୁ 100 ଟଙ୍କା ଦେଇଥିଲା, ସେସବୁ କ'ଣ ପରୀକ୍ଷିତ ଭୁଲିଗଲା। ଦାଦା ଚିତ୍କାର କରୁଥାନ୍ତି, କୋହରେ ଫାଟି ପଡ଼ୁଥାନ୍ତି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଅରବିନ୍ଦ ରାୟଙ୍କ ଗଳ୍ପ ବାପାର ପ୍ରଥମ ଭାଗ। ରହୁଛି, ନମସ୍କାର।